ନିଶ୍ୱାସରେ ଦୋହଲି ଯାଉଥିବା ଦୃଶ୍ୟକୁ ନା ଆଙ୍କି ହୁଏ ଆଖିର କାନଭାସରେ, ନା କହି ହୁଏ କବିତାରେ। ବନ୍ଦ ଆଖିରେ କିନ୍ତୁ ବିଜୁଳିର ଶିହରଣ, ଯାହା ସଞ୍ଚରି ଯାଏ ବାରମ୍ବାର ଦେହରୁ ଦେହାତୀତ। ଯେଉଁଠି ତୁମେ ପ୍ରଶ୍ନ ହୋଇ ଉଡ଼ିବୁଲ ମୋ ଚାରିପାଖେ, ରାତ୍ରିର ସେଇ ଦୁଷ୍ଟ ପ୍ରହରରେ ଶରୀରଟା ଜଡ଼ ପାଲଟିଯାଏ, ଦେହରୁ ଆପେ ଆପେ ଖସିଯାଏ ପିନ୍ଧା ଲୁଗା, ରାତିର ସବୁ କମ୍ପନକୁ ଯୋଡ଼ାଇ ସାଉଣ୍ଟି ଆଣେ ନିଜ ଭିତରେ ଅଜସ୍ର କୋଳାହଳ। ମୋ ଭିତରେ ରାଜୁତି କରିବା ଛାଡ଼ିବନି ତମେ, ମୋ ଭିତରେ ରାଜୁତି କରିବା ଛାଡ଼ିବନି ତମେ, ନା ତମ ଅବଧତାରୁ ମୁକୁଳି ପାରିବି ମୁଁ। ହଁ, ଏଇ ଅବଧତା ହିଁ ତ ପ୍ରେମର ସ୍ୱୀକାରୋକ୍ତି, ପୁଣ୍ୟର ପ୍ରତିସୋପାନରେ ଉତ୍ତୀର୍ଣ୍ଣ ସ୍ୱପ୍ନ ସବୁ ସୁଖଦ ରାଜ ଉଆସଟେ। ଆଲୁଅର ସୀମାରେ ଚୁମୁଥିବା ଅନ୍ଧାରରେ ବରଂ ବେଶୀ ବୁଝି ହୁଏ ତୁମର ନୀରବ ଆଲିଙ୍ଗନକୁ। ଓଠ ତୁମ ନୀରବ ପ୍ରେମର ସ୍ୱୀକାରୋକ୍ତିରେ, ମୁଁ କିନ୍ତୁ ଏବେ ମୁକ୍ତ ଆକାଶର ପକ୍ଷୀ, କାରଣ ମୋର ନିଶ୍ୱାସରେ ତୁମ ବିଶ୍ୱାସର ପ୍ରେମ ସ୍ୱୀକାରୋକ୍ତି।